ஆல் க்ளோரி டெஸ்டமெண்ட் போட்டு ஆல் பட்டு போட்டு ஜால் பஸ்து சுகுரு சுகுராங்க சுகர் ஓங்க ృందో మాతృందో అభిమాన్య ప్రయత్నం డాక్టర్ ఆల్రెడీ జో మన డాక్టర్ సర్టిఫికెట్
ఆయన సబ్ పైవి అభిమాన్ సమస్త ఆమె
ఆపణ పక్కరే ఆమర కృతజ్ఞత జ్ఞాపన కరుచు ଯେହେତୁ ଆପଣମାନେ ଆମକୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି
ବିଷୟରେ କିଛି କଥା କହିବା ପାଇଁ ମୁଁ ସାର୍ ଡକ୍ଟର ହାତୀ ସାର୍ ପଚାରୁଥିଲି ସେ କହିଲେ ଅଧଘଣ୍ଟାରେ
ସର୍ବପ୍ରଥମେ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରିବି ଯେହେତୁ ଆପଣମାନେ ଏଇଭଳି କାର୍ଯ୍ୟରେ ବ୍ରତୀ ହୋଇଛନ୍ତି ଭଗବାନଙ୍କର ଭଜନ କୀର୍ତ୍ତନରେ ବ୍ରତୀ ହୋଇଛନ୍ତି ଆପଣଙ୍କ ମେଡ଼ିକାଲ କଲେଜରେ ଷ୍ଟୁଡ଼େଣ୍ଟ ସଂଖ୍ୟା ବହୁତ ଥିବ କିନ୍ତୁ ସେ ପରସେଣ୍ଟେଜ୍ ଯଦି ନିଆଯିବ କେତେ ପରସେଣ୍ଟେଜ୍ ଏଠି ଅଛନ୍ତି ଖୁବ୍ କମ୍ ପରସେଣ୍ଟେଜ୍ ଭଗବତ ଗୀତାରେ ଭଗବାନ କହିଲେ ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ କହିଲେ ମନୁଷ୍ୟାଣାମ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧଏ ଯତତାମ ବି ସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତୀତ ତତ୍ତତ ହଜାର ହଜାର ଲୋକମାନଙ୍କ ଭିତରେ ଶହେରେ ଜଣେ ଭଗବାନ ଦେଖିପାରିଲେ ନାହିଁ ତେଣୁ ହଜାରରେ ହିସାବ ଦେଲେ ଭଗବାନ ଶତକଡ଼ା ହିସାବ ଦେଇପାରିଲେ ନାହିଁ ଭଗବାନ କହିଲେ ହଜାରେ ଶତକଡ଼ା ମାନେ କ'ଣ ସହସ୍ରେଷୁ ହଜାର ଲୋକମାନଙ୍କ ଭିତରେ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରନ୍ତି ଏବଂ ଏହିଭଳି ଭାବରେ ଯେଉଁମାନେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି ଯତତାମ ବି ସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତୀତ ତତ୍ତ୍ୱତଃ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି ଭଗବାନଙ୍କୁ ତତ୍ତ୍ୱରେ ଜାଣିବା ବହୁତ କଷ୍ଟ ବହୁତ କ'ଣ ବହୁତ ରେୟାର ବହୁତ କ୍ୱଚିତ ଲୋକ ଜାଣନ୍ତି ଭଗବାନଙ୍କୁ କଷ୍ଟ ନୁହଁ ଆନନ୍ଦଦାୟକ ଆନନ୍ଦଦାୟକ କିନ୍ତୁ ରେୟାର ଦେଖନ୍ତୁ ଆପଣଙ୍କ ମେଡ଼ିକାଲ କଲେଜରେ କେତେ ଷ୍ଟୁଡ଼େଣ୍ଟସ୍ ଅଛନ୍ତି ଏଠି ଗୋଟେ ପ୍ରୋଗ୍ରାମ୍ ହେବ କିନ୍ତୁ କାହାନ୍ତି କେତେ ଆସନ୍ତି ପରସେଣ୍ଟେଜ୍ କେତେ ତେଣୁ ଆମେ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ ଯେହେତୁ ଆପଣମାନେ ଗୋଟେ ମହତ୍ କାର୍ଯ୍ୟରେ ବ୍ରତୀ ହୋଇଛନ୍ତି ଲୋକମାନେ ସମୟ ନାହିଁ ଏସବୁ କଥାରେ ଭାଗବତ ବର୍ଣ୍ଣନା କରାଯାଇଛି ଆମେ କଥା କହିଲେ ଅନ୍ୟାନ୍ୟ ସବୁ ପଡ଼ିଯିବ ତେଣୁ ତଥାପି ଆମେ କହିବା ଯେ ପ୍ରାୟଣ ଅଳ୍ପ ଆୟୁଷ ସଭ୍ୟ କାଳିଯୁଗରେ ଲୋକମାନଙ୍କର ଆୟୁଷ ଖୁବ୍ କମ୍ ମେଡ଼ିକାଲ ସାଇନ୍ସରେ ଯେତେ ଇମ୍ପ୍ରୁଭମେଣ୍ଟ ହେଲେ ମଧ୍ୟ ଆପଣ ଦେଖିବେ ହିସାବ କରିବେ ଆୟୁଷ କମି କମିକା ଯାଉଛି କମି କମିକା ଯାଉଛି ଯେତେ ଔଷଧ ବାହାରୁ ଯେତେ ଯାହା ପ୍ରକାର ବ୍ୟବସ୍ଥା ହେଲେ ମଧ୍ୟ କମି କମିକା ଯାଉଛି ଭାଗବତ ବର୍ଣ୍ଣନା କରାଯାଇଛି ଗୋଟେ ସମୟ ଆସିବ ଯେତେବେଳେ କ'ଣ ବିଂଶ ତ୍ରିଂଶ ବିଂଶତି କଳୌ ଜନା କଳିଯୁଗରେ ଯଦି ପଚାଶ ବର୍ଷ ହୋଇଗଲା ତାକୁ ସବୁଠାରୁ ବୃଦ୍ଧ ବୟସ ବ୍ୟକ୍ତି ବୋଲି କୁହାଯିବ ଏ ସମୟ ଆସିବ ଭବିଷ୍ୟତରେ ଭବିଷ୍ୟତ କଥା କୁହାଯାଇଛି ଭାଗବତ ଦ୍ୱାଦଶ ସ୍କନ୍ଧରେ ଆପଣମାନେ ଦେଖିବେ ତେଣୁ କଳିଯୁଗରେ ଲୋକମାନଙ୍କର ଏହି ଅବସ୍ଥା ରହିଛି ପ୍ରାୟଣ ଅଳ୍ପ ଆୟୁଷ ସଭ୍ୟ ପ୍ରାୟ ସେମାନେ ଅଳ୍ପ ଆୟୁଷ ଏବଂ ଖାଲି ଯେ ସେତିକି ତା ନୁହଁ ବିଭିନ୍ନ ପ୍ରକାର ଅସୁବିଧା ରହିଛି କଳିଯୁଗରେ ପ୍ରାୟଣ ଅଳ୍ପ ଆୟୁଷ ସଭ୍ୟ କଳା ବସ୍ମିନ ଯୁଗେ ଜନା ଏ କଳିଯୁଗରେ ଲୋକମାନଙ୍କର ଆୟୁଷ ଖାଲି କମ୍ ତା ନୁହଁ ହଁ ସେମାନେ ହେଉଛନ୍ତି ମନ୍ଦା ମନ୍ଦା କହିଲେ ଏଇ ଧାର୍ମିକ କାର୍ଯ୍ୟ ଅନୁଷ୍ଠାନରେ ସେମାନେ ବହୁତ ଆଳସ୍ୟ ପରାୟଣ ଆପଣମାନେ ଦେଖୁଛନ୍ତି ବର୍ତ୍ତମାନ ସେ କଥା ଆଳସ୍ୟ ପରାୟଣ ମନ୍ଦା ସୁମନ୍ଦ ମତ ଇଉ ଖାଲି ଯେ ଆଳସ୍ୟ ପରାୟଣ ଯଦି କହିବେ ନା କେତେ ଜଣ ଅଛନ୍ତି ବହୁତ ବହୁତ ସେମାନେ କର୍ମଠ ଅଛନ୍ତି ବା ବହୁତ ଆକ୍ଟିଭ୍ ଅଛନ୍ତି ତାଙ୍କର ବହୁତ ମଧ୍ୟ ଆୟୁଷ ଅଛି କିନ୍ତୁ ସୁମନ୍ଦ ମତ ଇଉ ତାଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ ସୁମନ୍ଦ ମତ ଇଉ ଆଉ ଦେଖିବା କେତେ ଜଣ ରହିଛନ୍ତି ତାଙ୍କର ବୁଦ୍ଧି ମଧ୍ୟ ବହୁତ ଅଛି କିନ୍ତୁ ମନ୍ଦ ସୁମନ୍ଦ ମତେ ମନ୍ଦ ଭାଗ୍ୟା ପ୍ରାୟଣ ଅଳ୍ପ ଆୟୁଷ ସଭ୍ୟ କଳା ବ୍ୟସନ ଯୋଗେ ଜେନା ମନ୍ଦା ସୁମନ୍ଦ ମତେ ହଉ ମନ୍ଦ ଭାଗ୍ୟା ମନ୍ଦ ଭାଗ୍ୟ ମନ୍ଦ ଭାଗ୍ୟ କହିଲେ କ'ଣ ନା ପ୍ରକୃତ ଭାଗ୍ୟ ହେଉଛି ସେମାନଙ୍କର ଆମେ ଆପଣଙ୍କୁ କହିବୁ ଆପଣ ପ୍ରକୃତରେ ଭାଗ୍ୟବାନ ବ୍ୟକ୍ତି ସେମାନେ ହେଉଛନ୍ତି ମନ୍ଦଭାଗ୍ୟ କାହିଁକି ନା ସେମାନେ ଯଦିଓ ଚାହୁଁଛନ୍ତି ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଭଗବାନ ତତ୍ତ୍ୱରେ ଜାଣିବା ପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହୁଏ ସେଥିପାଇଁ ଭଗବାନ ତତ୍ତ୍ୱରେ ରାଧାରାଣୀ ମଧ୍ୟ ଏ ତତ୍ତ୍ୱରେ ଜାଣିବା ଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହୁଏ ସେଇଥିପାଇଁ କିନ୍ତୁ ଜଣେ ଚାହିଁଲେ ମଧ୍ୟ ଏଭଳି ପ୍ରକାର ଅବସ୍ଥା ସବୁ ହେଇଛି ଜଣକୁ ଜାଣିପାରିବ ନାହିଁ କିଏ ବିଭିନ୍ନ ପ୍ରକାର ସବୁ ରହିଛନ୍ତି ଅନୁଷ୍ଠାନ ଇତ୍ୟାଦି ସେମାନେ ସବୁ ଭଗବାନଙ୍କ ତତ୍ତ୍ୱକୁ ସେମାନେ ଭୁଲ ଭାବରେ ପ୍ରେଜେଣ୍ଟେସନ୍ କରୁଛନ୍ତି ଭୁଲ ଭାବରେ କହୁଛନ୍ତି ସୁମନ୍ଦ ଇଏ ହେଉଛି ମନ୍ଦ ଭାଗ୍ୟ ଏବଂ ଯଦି ବା ଜଣଙ୍କର ସବୁ ପ୍ରକାର ଅସୁବିଧା ସତ୍ତ୍ୱେ କ'ଣ ସୌଭାଗ୍ୟ ଉଦୟ ହେଇଛି ସୌଭାଗ୍ୟ ଉଦୟ ହେଇଛି କିନ୍ତୁ କ'ଣ ମନ୍ଦ ଭାଗ୍ୟ ଉପଦ୍ରୁତା ବର୍ତ୍ତମାନ ସମୟ ଦେଖନ୍ତୁ ଉପଦ୍ରୁତା କରୋନା ପାଇଁ କେତେ ପ୍ରକାର ଅସୁବିଧା ସବୁ ରହିଛି କଳିଯୁଗରେ ଏହି ଅବସ୍ଥା ରହିବ ତେଣୁ ଆପଣମାନେ ଏ ଯେଉଁ ତିଥି ଅବଜର୍ଭ କରୁଛନ୍ତି ରାଧାରାଣୀଙ୍କର ସେଥିପାଇଁ ଆମେ ଆପଣଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରୁଛୁ ଏହି କାର୍ଯ୍ୟରେ ବ୍ରତୀ ହେବାଟା ଏତେ ସହଜ ଜିନିଷ ନୁହଁ ଇଏ ହେଉଛି ସତ୍ସଙ୍ଗ ଏହି ସତ୍ସଙ୍ଗରେ ଆମେ ଏହିସବୁ ଜିନିଷ ଜାଣିପାରିବା ଅନ୍ୟମାନେ ଯେଉଁମାନେ ଆସୁନାହାନ୍ତି ତାଙ୍କ ଭିତରେ ଅଧିକାଂଶ ହେଉଛନ୍ତି ଅସତ୍ସଙ୍ଗର ପ୍ରଭାବରେ ଏଠିକି ଆସିପାରୁନାହାନ୍ତି ଅସତ୍ସଙ୍ଗର ପ୍ରଭାବରେ ଏଠିକି ଆସିପାରୁନାହାନ୍ତି ପ୍ରାୟ ସବୁଆଡ଼େ ଅସତ୍ସଙ୍ଗ ଅସତ୍ସଙ୍ଗ କହିଲେ କ'ଣ ଅସତ୍ସଙ୍ଗ କହିଲେ ଭଗବାନଙ୍କ ବ୍ୟତୀତ ଆଉ ସବୁ ଯାହା ହେଉଛି ସେସବୁ ଅସତ୍ସଙ୍ଗ ଭଗବାନ ସବୁକିଛି ଭଗବାନଙ୍କ ସହିତ ସଂଯୁକ୍ତ ରହିଛି ସବୁକିଛି ଭଗବାନଙ୍କ ସହିତ ସଂଯୁକ୍ତ ରହିଛି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣନ୍ତି କେମିତି ସବୁକିଛିକୁ ଭଗବାନଙ୍କ ସହିତ ସଂଯୁକ୍ତ କରାଯାଇପାରିବ କାରଣ ଏହି ଭୌତିକ ଜଗତ ହେଉଛି ଭଗବାନଙ୍କ ଠାରୁ ଆସିଛି ଏଇ ଯାହା ସବୁ ଆମେ ଦେଖୁଛେ ସବୁ ଭଗବାନଙ୍କ ଠାରୁ ଆସିଛି ସବୁକିଛିକୁ ଆମେ ଭଗବାନଙ୍କର ସହିତ ଯୁକ୍ତ କରିପାରିବା କିନ୍ତୁ ଅସତ୍ସଙ୍ଗ କହିଲେ ଭଗବାନଙ୍କ ସହିତ ଯୁକ୍ତ ହେଉନାହିଁ ନିଜ ଇନ୍ଦ୍ରପ୍ରୀତିରେ ସେମାନେ ଲାଗିଛନ୍ତି ତେଣୁ ଏଇ ଅସତ୍ସଙ୍ଗ ତେଣୁ ଏଇ ସତ୍ସଙ୍ଗ ବହୁତ କ'ଣ ବହୁତ ଦୁର୍ଲଭ ସତ୍ସଙ୍ଗ ବହୁତ ଦୁର୍ଲଭ ତେଣୁ ଆପଣମାନଙ୍କୁ ଆମେ ପୁଣି ଥରେ ଧନ୍ୟବାଦ ଅର୍ପଣ କରୁଛୁ ଆପଣମାନେ ଆମକୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ରାଧାଷ୍ଟମୀ ତିଥିରେ ରାଧାରାଣୀଙ୍କ କଥା କିଛି କହିବା ପାଇଁ ଆମେ ଗୋଟେ ବର୍ଷ ଆସିକରି ଏଠି କଥା କହିଥିଲୁ ଆଉ ପୂର୍ବରୁ ଯେଉଁ ଜନ୍ମାଷ୍ଟମୀ ତିଥିରେ ଆମର ଆଉ ଜଣେ ଭକ୍ତ ଆସିକରି ଜନ୍ମାଷ୍ଟମୀ ଭଗବାନ କୃଷ୍ଣଙ୍କ ବିଷୟରେ କହିଥିଲେ ଏବଂ ରାଧାଙ୍କ ତତ୍ତ୍ୱ ଆମେ ଆସିକି କହିବା ରାଧାଙ୍କ ତତ୍ତ୍ୱ ବହୁତ ଗମ୍ଭୀର ତତ୍ତ୍ୱ ରାଧାଙ୍କ ତତ୍ତ୍ୱ ଏତେ ସହଜ ବସ୍ତୁ ନୁହଁ ରାଧାଙ୍କ ତତ୍ତ୍ୱ ଯେମିତି ଭଗବାନ କହିଲେ ଭଗବାନଙ୍କୁ ଜାଣିବା ବହୁତ କଷ୍ଟ କଶ୍ଚିତ୍ ମାଙ୍କ ବ୍ୟତୀତ ତତ୍ତ୍ୱତଃ ପ୍ରକୃତରେ ଆମର ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ଆମେ ଭଗବାନଙ୍କୁ ତତ୍ତ୍ୱରେ ଜାଣିବା ଭଗବାନ ତତ୍ତ୍ୱରେ ଜାଣିବା ତେଣୁ ସେହି ଭଗବାନ ସିଏ ଜାଣିପାରୁନାହାନ୍ତି ରାଧାଙ୍କର ତତ୍ତ୍ୱ ରାଧାଙ୍କର ତତ୍ତ୍ୱ ଏଭଳି ରହିଛି ଭଗବାନ ନିଜେ ଜାଣିପାରୁନାହାନ୍ତି ଚୈତନ୍ୟ ଚର୍ତ୍ତା ଆମ ଭିତରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କୁ ଚିନ୍ତା କରୁଛନ୍ତି ଆପଣମାନେ ଭଗବାନ କୃଷ୍ଣଙ୍କ ବିଷୟରେ ଜାଣିଥିବେ ତେବେ ଆପଣମାନଙ୍କୁ ଆମେ ସୂଚନା ପ୍ରଦାନ କରିବୁ ଯେ ଆପଣ ନିକଟରେ ଯେଉଁ ଆମର ରହିଛି ସାହିପୁର ନିକଟରେ ଆମର ଇସ୍କନ ସେଣ୍ଟର ରହିଛି ଏ ଇସ୍କନର ଯିଏ ପ୍ରତିଷ୍ଠା କରିଛନ୍ତି ଆପଣ ଜାଣନ୍ତି ଇସ୍କନ ପ୍ରତିଷ୍ଠାତା ଆଜ ଶ୍ରୀ ପ୍ରଭୁପାଦ ମହାରାଜ ତାଙ୍କର 125ତମ ଆବିର୍ଭାବ ତିଥି ଆମେ ପାଳନ କରେ ନନ୍ଦ ଉତ୍ସବ ଦିନ କିନ୍ତୁ ଆମର ଏଠି ଯିଏ ସ୍ଥାପନ କରିଛନ୍ତି ଏହି କେନ୍ଦ୍ରକୁ ସେ ଜଣେ ବୈଜ୍ଞାନିକ ଡକ୍ଟର ଟି ଡି ସିଂ ସେ ପ୍ରଭୁପାଦଙ୍କଠାରୁ ଦୀକ୍ଷା ଗ୍ରହଣ କରିକିରି ସେ ଏଇ ଭଗବାନଙ୍କ କଥାକୁ ବୈଜ୍ଞାନିକ ଭିତରେ ପ୍ରଚାର କରୁଛନ୍ତି ତେଣୁ ଆମର ଏଠି ଯେଉଁ କେନ୍ଦ୍ର ରହିଛି ବିଶେଷ ଭାବରେ ଓଡ଼ିଶାବାସୀମାନଙ୍କ ପଶ୍ଚିମ ଓଡ଼ିଶାବାସୀମାନଙ୍କ ପାଇଁ ଏ ବ୍ୟବସ୍ଥା କରାଯାଇଛି ତେଣୁ ଆପଣମାନଙ୍କ ସୌଭାଗ୍ୟ ଏଭଳି କେନ୍ଦ୍ର ଆପଣଙ୍କ ନିକଟରେ ରହିଛି ଏବଂ ସେଠି ମଧ୍ୟ ଏଇ ଭଗବାନ କଥା ପ୍ରଚାର ଚାଲିଛି ପ୍ରତିଦିନ ସକାଳ 8ରୁ 9 ଭାଗବତ କଥା ଚାଲିଛନ୍ତି ସନ୍ଧ୍ୟାବେଳେ ଭଗବତ ଗୀତା କଥା ଚାଲିଛନ୍ତି ଆମର ଇସ୍କନ ବୁର୍ଲା ଫେସବୁକ୍ରେ ଏବଂ ଇସ୍କନ ବୁର୍ଲା ୟୁଟ୍ୟୁବରେ ସେ କଥା ପ୍ରଚାର କରାଯାଉଛି ଆପଣମାନେ ଯେତେବେଳେ ସମୟ ପାଇବେ ଦେଖିପାରିବେ ଏବଂ ଆମେ ଅନୁରୋଧ କରିବୁ ଆପଣମାନେ ଏଇ ଇସ୍କନ ବୁର୍ଲା ୟୁଟ୍ୟୁବକୁ ସବସ୍କ୍ରାଇବ୍ କରିବେ ଆମର ଅଧିକ ସବସ୍କ୍ରାଇବର ଦରକାର ଯାହାଫଳରେ କି ଆମେ ଏଇ କଥାକୁ ସାରା ପୃଥିବୀରେ ପ୍ରଚାର କରିବୁ ସେଇଥିପାଇଁ ଏଇ ଉଦ୍ଦିଷ୍ଟ ସେଣ୍ଟର ଉଦ୍ଦିଷ୍ଟ ହେଇଛି ବିଶେଷ ଭାବରେ ପ୍ରତି ରବିବାର ଏ କାର୍ଯ୍ୟକ୍ରମ ରହୁଛି ଆପଣମାନେ ଯାଇପାରିବେ ସକାଳୁ, ଆମେ 4:30 ମଙ୍ଗଳ ଆଳତି ହେଉଛି, ଭଗବାନଙ୍କର ଆଳତି ହେଉଛି। ଆଜି ଯେମିତି ଆଳତି କଲେ ଡକ୍ଟର ଅରବିନ୍ଦ ସାର ଆଳତି କଲେ, ସେଇଭଳି ଭାବରେ ଅନେକ ଆଳତି ଆମର ରହିଛି ମନ୍ଦିରରେ। 4:30 ଆଳତି ହେଉଛି, ତାପରେ ତୁଳସୀ ଆଳତି ହେଉଛି, ତାପରେ ଜପ କରୁଛନ୍ତି ଭଗବାନ ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆପଣମାନଙ୍କୁ କେତେ ଷ୍ଟୁଡେଣ୍ଟ ମାନେ ଯାଉଛନ୍ତି, ସବୁ ସଣ୍ଡେ ଯାଉଛନ୍ତି, ଆପଣମାନେ ତାଙ୍କ ସହିତ କଣ୍ଟାକ୍ଟ କରିପାରିବେ। ତେଣୁ କଥା ହୋଇସାରିଲା ପରେ ଭଗବାନ କଥା ପ୍ରଚାର କରାଯାଉଛି, ସମସ୍ତଙ୍କୁ ସୁସ୍ୱାଦୁ କୃଷ୍ଣଙ୍କର ପ୍ରସାଦ ପ୍ରଦାନ କରାଯାଉଛି। ତେଣୁ ଏଇଭଳି ଭାବରେ ଆମର ଭଗବାନ କଥା ପ୍ରଚାର ଚାଲିଛନ୍ତି। ଆପଣମାନେ ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆପଣମାନଙ୍କର ଡକ୍ଟରମାନେ ଅଛନ୍ତି ଆଉ ଷ୍ଟୁଡେଣ୍ଟମାନେ ଅଛନ୍ତି, ସେମାନେ ସବୁ ଆମର ଏଠି ଏ କାର୍ଯ୍ୟରେ ଆକ୍ଟିଭ ପାର୍ଟିସିପେସନ୍ କରୁଛନ୍ତି, ଆମ ପ୍ରଚାରରେ ଆମକୁ ବହୁତ ସାହାଯ୍ୟ କରୁଛନ୍ତି। ତେଣୁ ଯାହା ହେଉ, ତେଣୁ ଏଇ ଯେଉଁ ରାଧାରାଣୀଙ୍କ ତତ୍ତ୍ୱ କଥା ଆମେ କହୁଥିଲେ, ଆମେ ସେଇ ଭଗବାନ କୃଷ୍ଣ 5000 ବର୍ଷ ତଳେ ଆସିକରି ସେ ତାଙ୍କ ଲୀଳା କଲେ, 125 ବର୍ଷ କାଳ ଲୀଳା କଲେ। ବ୍ରହ୍ମାଙ୍କର ଆମେ କହିବା ଆପଣମାନଙ୍କୁ, ବ୍ରହ୍ମାଙ୍କର ଗୋଟିଏ ଦିନ ଯେଉଁ ରହିଛି, ଆମେ ଚିନ୍ତା କରିପାରିବାନି କେତେ ତାହାର ସେ ସମୟ ରହିବ। ଗୋଟିଏ ଦିନ ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି କିଭଳି ଭାବରେ ପୃଥିବୀର ଗଣନାରେ, ସେଇଟା ହେଉଛି 432 କୋଟି ବର୍ଷ। ଭଗବତ ଗୀତା ଏଠି ପାଠ କରାଯାଏ, ଆମେ ଶୁଣିଛି ଏଠି। ତେଣୁ ଭଗବତ ଗୀତା 8ମ ଅଧ୍ୟାୟରେ ଆପଣ ଦେଖିବେ, କୁହାଯାଏ ସହସ୍ର ଯୁଗ ପର୍ଯ୍ୟନ୍ତ ଅହର୍ଯତ୍ ବ୍ରହ୍ମଣ ବିଧୁ, 1000 ଦିବ୍ୟ ଯୁଗ। ଏଇ ସତ୍ୟ ତୃତୀୟା ଦ୍ୱାପର କଳି ଏ ଚାରି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ। ଆକୁ ଯଦି 1000 ଗୁଣାଯିବ, ଇଏ ହେଉଛି ସହସ୍ର ଯୁଗ। ଆମେ ଯଦି ହିସାବ କରିବା, ଆସିବ 432 କୋଟି ବର୍ଷ, 432 କ୍ରୋର୍ ଇୟର୍ସ। ଏତିକି ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିନ। ତେଣୁ ଏଇ ଗୋଟିଏ ଦିନରେ, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, 14 ଜଣ ମନୁ ଆସନ୍ତି। ପ୍ରତି ମନୁଙ୍କର ଟେନିୟର ହେଉଛି କେତେ ନା 71 ଦିବ୍ୟ ଯୁଗ, 71 ଦିବ୍ୟ ଯୁଗ। ତେଣୁ ଏଇ ଯେଉଁ 71 ଦିବ୍ୟ ଯୁଗ ରହିଛି, ଏଇ ସପ୍ତମ ମନୁ ଯେଉଁ ଆସନ୍ତି, ବର୍ତ୍ତମାନ ସପ୍ତମ ମନୁଙ୍କର ସମୟ ଚାଲିଛି। ସ୍ୱୟଂଭୁବ ମନୁ ହେଉଛନ୍ତି ପ୍ରଥମ ମନୁ। ମନୁଙ୍କ ବିଷୟରେ ଆପଣମାନେ ଶୁଣିଥିବେ, ମନୁଙ୍କ ନାମରେ ଆମର ନାମ ହେଉଛି ମାନବ, ମନୁଙ୍କ ନାମ ଅନୁସାରେ ଆମ ନାମ ହେଉଛି ମାନବ। ଆମେ ଭାଗବତଙ୍କ ଏସବୁ କଥା ବର୍ଣ୍ଣନା କରାଯାଇଛି, ମେଡ଼ିକାଲ ସାଇନ୍ସ ମଧ୍ୟ ଭାଗବତଙ୍କ ତୃତୀୟ ସ୍କନ୍ଧ କପିଳଦେବ କହିଛନ୍ତି, ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ଆପଣମାନେ ଦେଖିବେ, ମେଡ଼ିକାଲ ସାଇନ୍ସ ରହିଛି, ଆପଣଙ୍କର ସବୁକିଛି ଜ୍ଞାନ ରହିଛି ଏଥିରେ, ବେଦରେ ସବୁକିଛି। ବେଦ ଅର୍ଥ ଜ୍ଞାନ, ଏବଂ ଜ୍ଞାନର ଅନ୍ତ ହେଉଛି ବେଦାନ୍ତ। ଆପଣମାନେ କେହି କହିପାରିବେ ନାହିଁ ଯେ ଆମେ ଜ୍ଞାନର ଅନ୍ତ ପାଇଗଲୁ ବୋଲି, କିନ୍ତୁ ଆମର ଶାସ୍ତ୍ରରେ କୁହାଯାଇଛି ବେଦାନ୍ତ, ଜ୍ଞାନର ଅନ୍ତ ରହିଛି। ଭଗବତ ଗୀତାରେ ମଧ୍ୟ 13 ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ ଯଦି କହୁଛନ୍ତି, 5ଟି ଶ୍ଲୋକରେ ସବୁ ଜ୍ଞାନ ଦେଇକରି କହିଲେ, ଏତତ୍ ଜ୍ଞାନ ମିଟି ପ୍ରୋକ୍ତମ ଅଜ୍ଞାନମ ଯଦତୁ ଅନ୍ୟଥା, ଏଇସବୁ ଜ୍ଞାନ ଆଉ ଯାହା ସବୁ ରହିଲା ଅଜ୍ଞାନ, ସବୁ ଜ୍ଞାନ ଅଛି ବେଦାନ୍ତ। ତେଣୁ ଏ ଜ୍ଞାନ ରହିଛି, ଇଏ ଯେଉଁ ସବୁକିଛି ରହିଛି, ଯେ ମନୁ ସେଭଳି ଭାବରେ ବହୁତ ସେ ମନୁ ସଂଗୀତା ରଚନା କରିଛନ୍ତି। ମନୁ ସଂଗୀତା ବର୍ତ୍ତମାନର ଯେଉଁ ଆମର ରହିଛି ପେନାଲ କୋଡ୍ ରହିଛି, ସେ ମନୁ ସଂଗୀତାରୁ ଆସିଛି। ଏସବୁ ବହୁତ କଥା ରହିଛି, ଆମେ ଏତେ ଆଲୋଚନା କରିପାରିବା ନାହିଁ, କିନ୍ତୁ ଏ ଯେଉଁ ମନୁ ରହିଛି, ସପ୍ତମ ମନୁ ହେଉଛନ୍ତି ବୈବସ୍ୱତ ମନୁ। ବୈବସ୍ୱତ ମନୁ ହେଉଛନ୍ତି ସୂର୍ଯ୍ୟର ଦେବତା ବିବସ୍ୱାନଙ୍କର ପୁତ୍ର। ଆପଣମାନେ କହିବେ ସୂର୍ଯ୍ୟରେ କ'ଣ ଜୀବନ ଅଛି, ବୈଜ୍ଞାନିକମାନେ କହୁଛନ୍ତି ଚନ୍ଦ୍ରରେ ଜୀବନ ନାହିଁ, ଯାଇଥିଲେ ଆଉ କେହି ଜୀବନ ନାହିଁ ବୋଲି କହୁଛନ୍ତି, କିନ୍ତୁ ଶାସ୍ତ୍ର ଅନୁସାରେ ସବୁଠି ଜୀବନ ଅଛି। ଯଦି ମନୁଷ୍ୟ ପୃଥିବୀରେ ମାଟିରେ ରହିପାରିବ, ଜଳରେ ଜୀବ ରହିଛନ୍ତି, ଜଳଜୀବ ରହିଛନ୍ତି, 9 ଲକ୍ଷ ପ୍ରକାର ଜଳଜୀବ ରହିଛନ୍ତି, ଆକାଶରେ କ୍ଷେଚର ପକ୍ଷୀମାନେ ରହିଛନ୍ତି, 10 ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି, ସବୁଠାରେ ଜୀବ ରହିଛନ୍ତି, ତାହେଲେ ଅଗ୍ନିରେ କାହିଁ ନ ରହିପାରିବେ। ତେଣୁ ସବୁଠାରେ ଆମର ଶରୀର ସେଇଥିରେ ତିଆରି, ଏ ପଞ୍ଚମହାଭୂତରେ ଆମର ଶରୀର ତିଆରି। ତେଣୁ ଏଇ ଯେଉଁ ସପ୍ତମ ମନୁ, ଏ ଯେଉଁ ବୈବସ୍ୱତ ମନୁ, ସୂର୍ଯ୍ୟର ଦେବତା ବିବସ୍ୱାନଙ୍କ ପୁତ୍ର, ଭଗବତ ଗୀତାରେ 4ଅଧ୍ୟାୟ 1ମ ଶ୍ଲୋକରେ ଆପଣ ଦେଖିବେ, ଏବଂ ଇମଂ ବିବସ୍ୱତ ଯୋଗଂ ପ୍ରୋକ୍ତବାନ ଅହମ୍ ଅବ୍ୟୟମ୍। ଏଇ ଭଗବତ ଗୀତାର ଜ୍ଞାନ 12 କୋଟି 4 ଲକ୍ଷ ବର୍ଷ ପୂର୍ବେ କୁହାଯାଇଥିଲା। ଆପଣମାନେ ପ୍ରଭୁପାଦଙ୍କର ବହି ଯଦି ପଢ଼ିବେ ଦେଖିବେ ଲେଖା ହେଇଛି ସେଠି 12 କୋଟି 4 ଲକ୍ଷ ବର୍ଷ ପୂର୍ବେ ଭଗବାନ ଏହି ଭଗବତ ଗୀତାର ଜ୍ଞାନ ସୂର୍ଯ୍ୟର ଦେବତା ବିଭସ୍ୱାନଙ୍କୁ ଦେଇଥିଲେ। ତେଣୁ ଏହି ବିଭସ୍ୱାନ ମନବେ ପ୍ରାହ ବିଭସ୍ୱାନଙ୍କ ପୁତ୍ର ହେଉଛନ୍ତି ବୈବସ୍ୱତ ମନୁ, ସେ ହେଉଛନ୍ତି ଜଣେ ମନୁ, ସପ୍ତମ ମନୁ। ଏହି ସପ୍ତମ ମନୁଙ୍କର 28ତମ ଦ୍ୱାପର, ପ୍ରତି ମନୁଙ୍କର 71 ଦିବ୍ୟ ଯୁଗ ରହିଛି, ସତ୍ୟ ତ୍ରେତା ଦ୍ୱାପର କଳି ହେଇକରି 28ତମ ଦ୍ୱାପର ଆସୁଛି। ସେହି ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି, ସେହି ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି। ଆଜି ପାଖାପାଖି 5500 ବର୍ଷ ତଳେ ଭଗବାନ ଆସିକରି 125 ବର୍ଷ କାଳ ଲୀଳା କରିଥିଲେ ଭଗବାନ କୃଷ୍ଣ। ତେଣୁ ସେ ଭଗବାନ ଚାଲିଗଲା ପରେ ସେ ଏଇ କଥା ଚିନ୍ତା କରୁଛନ୍ତି, ରାଧାଙ୍କର ତତ୍ତ୍ୱ ସେ ଚିନ୍ତା କରୁଛନ୍ତି। ଚୈତନ୍ୟ ଚରିତାମୃତ ଗ୍ରନ୍ଥରେ ଆପଣମାନେ ପଢ଼ିବେ, ଆମର ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ଭାଗବତମ ହେଉଛନ୍ତି ଗ୍ରାଜୁଏସନ୍ ଷ୍ଟଡି, ଏବଂ ଚୈତନ୍ୟ ଚରିତାମୃତ ହେଉଛନ୍ତି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ତେଣୁ ସେ ଚୈତନ୍ୟ ଚରିତାମୃତରେ ରାଧାଙ୍କର ତତ୍ତ୍ୱ କୁହାଯାଇଛି, ଭଗବାନ ଜାଣିପାରୁନାହାନ୍ତି। ସେ କହୁଛନ୍ତି ଶ୍ରୀ ରାଧାୟା ପ୍ରଣୟ ମହିମା କି ଦୁଃସମ୍ବା ନୈବା ସ୍ୱାଦ୍ୟୋ ଏନାଦ୍ଭୁତ ମଧୁରିମା କିଦୃଶଂ ବା ମଦୀୟ ସୌଖ୍ୟ ଚାଷଂ ମଦନୁଭବ କିଦୃଶଂ ବେତି ଲୋଭା ତଦ୍ଭାବାଢ଼୍ୟ ସମଜନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ। ରାଧାଙ୍କର ତତ୍ତ୍ୱ ଏତେ ସହଜ କଥା ନୁହଁ, ଭଗବାନ ନିଜେ ଜାଣିପାରୁ। ଶ୍ରୀ ରାଧାୟ ପ୍ରଣୟ ମହିମା କିଦୃଶଂ ବା ନୈବା, ଯଦିଓ ରାଧାରାଣୀ ଭଗବାନ କୃଷ୍ଣ ଏବଂ ରାଧାଙ୍କ ଭିତରେ ବି ତଫାତ୍ ନାହିଁ, କିନ୍ତୁ ତଥାପି ତାଙ୍କ ଭିତରେ ତଫାତ୍ ରହିଛି। ଭଗବାନ ହେଉଛନ୍ତି ଆଶ୍ରୟ ଭଗବାନ, ଏବଂ ରାଧାରାଣୀ ଯଦିଓ ସେଇ ଭଗବାନଙ୍କ ଶକ୍ତି, କିନ୍ତୁ ସିଏ ହେଉଛନ୍ତି ସରି ଭଗବାନ ହେଉଛନ୍ତି ବିଷୟ, ଭଗବାନ ହେଉଛନ୍ତି ବିଷୟ ତତ୍ତ୍ୱ, ରାଧାରାଣୀ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଆଶ୍ରୟ ନେଇଛେ ଆମେ, ଜଣଙ୍କର ଆଶ୍ରୟ ନେଇକରି ଆମେ ବୁଝିପାରିବା। ତେଣୁ ରାଧାରାଣୀ ସେଇଭଳି ଭାବରେ ଆଶ୍ରୟ ତତ୍ତ୍ୱ, ଆଶ୍ରୟ ତତ୍ତ୍ୱ, ସେ ଭଗବାନଙ୍କ ଆରାଧନା କରୁଛନ୍ତି। ଯଦିଓ ସେ ଭଗବାନଙ୍କର ଶକ୍ତି ତାଙ୍କ ଭିତରେ ତଫାତ୍ ନାହିଁ, ଏକ ଏକ ବସ୍ତୁ, ସେ ରାଧା କୃଷ୍ଣ ଏକ ବସ୍ତୁ। ବ୍ରହ୍ମ ବୈବର୍ତ୍ତ ପୁରାଣ ବର୍ଣ୍ଣନା କରାଯାଇଛି, ଭଗବାନ ଯେତେବେଳେ ଚିନ୍ତା କରୁଛନ୍ତି ଏକୁଟିଆ, ପ୍ରଥମେ ପ୍ରଥମେ ଭଗବାନ ଏକୁଟିଆ ଥିଲେ। ତେଣୁ ଏଠି କୁହାଯାଉଛି ରାଧାଙ୍କର ଜନ୍ମ କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଶ୍ରୀରାଧାର ଜନ୍ମ କଥା ଶୁନ ସାଧୁ ଜନ, ବ୍ରହ୍ମ ବୈବର୍ତ୍ତ ପୁରାଣରେ ଏଇଟା ବର୍ଣ୍ଣନା କରାଯାଇଛି ଭଗବାନ ରାଧାରାଣୀଙ୍କର ଯେଉଁ ଜନ୍ମ କିଭଳି ଭାବରେ ହେଇଥିଲା ନା, ଚିଦାନନ୍ଦମୟ ଧାମ ବୃନ୍ଦାବନ ମାଝେ। ଆମେ ଏଇ ଯେଉଁ ଭୌତିକ ଜଗତ ରହିଛି, ଏହି ଜଗତର ଉର୍ଦ୍ଧ୍ୱରେ ଆମେ ଏଇ ଯେଉଁ ଭୌତିକ ଜଗତ ରହିଛି, ଏଇଟା 14ଟି ଲୋକ ରହିଛି, 14ଟି ଲୋକ ଭାଗବତ ପଞ୍ଚମ ସ୍କନ୍ଧରେ ଆପଣ ଦେଖିବେ। ଇଏ ହେଉଛି ପୃଥିବୀ ଲୋକ, ଭୂଲୋକ, ଆଉ ପରେ ଭୂବ ଲୋକ, ଆଉପରେ ମହତ ଲୋକ, ଜନଲୋକ, ତପଲୋକ, ଏବଂ ଅନ୍ତିମ ଲୋକ ହେଉଛି ସତ୍ୟ ଲୋକ, ଯେଉଁଠି ବ୍ରହ୍ମା ରହିଛନ୍ତି। ଆଉ ତଳେ ମଧ୍ୟ 7ଟି ଲୋକ ରହିଛି, ଅତଳ, ବିତଳ, ସୁତଳ, ତଳାତଳ, ରସାତଳ, ପାତାଳ, ଏବଂ ତା ତଳେ ମଧ୍ୟ ରହିଛି ନର୍କ ସବୁ ରହିଛି, ବିଭିନ୍ନ ପ୍ରକାର ନର୍କ ରହିଛି। ତେଣୁ ଇଏ ହେଉଛି ଭୌତିକ ଜଗତର ବର୍ଣ୍ଣନା। ଆର ଉର୍ଦ୍ଧ୍ୱରେ ଏହିଭଳି ଭାବରେ 9 କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଇଏ ପୃଥିବୀ କଥା କ'ଣ କହିବା, ଆ ଉପରେ ଏତେ ଲୋକ ରହିଛନ୍ତି, ଇଏ ଗୋଟିଏ ବିଶ୍ୱ। ଆର ବିଶ୍ୱର ନିୟନ୍ତା ହେଉଛନ୍ତି ବ୍ରହ୍ମା, ଯେ ଚତୁର୍ମୁଖୀ ବ୍ରହ୍ମା, କାରଣ ଏ ଛୋଟିଆ ବିଶ୍ୱ, ଏଇଟା ଛୋଟିଆ ୟୁନିଭର୍ସ, ଛୋଟିଆ ୟୁନିଭର୍ସ, କିନ୍ତୁ ଆର ବହୁତ ବଡ଼ ବଡ଼ ୟୁନିଭର୍ସ ରହିଛି, ବଡ଼ ବଡ଼ ବିଶ୍ୱ ରହିଛି, ଆମେ ଚିନ୍ତା କରିପାରିବା ନାହିଁ ଏସବୁ କଥା। ଆମକୁ କେତେ କୋଟି କୋଟି ବର୍ଷ ପରେ ହୁଏତ ବୈଜ୍ଞାନିକମାନେ ଜାଣିପାରିବେ, କିନ୍ତୁ ଶାସ୍ତ୍ରରେ ସବୁ ଜିନିଷ ରହିଛି। କୋଟି କୋଟି ବର୍ଷ ପରେ କ'ଣ ଆପଣ ଜାଣିବେ, ଆଜି ମଧ୍ୟ ଆପଣ ଜାଣିପାରିବେ ଏଇ ଶାସ୍ତ୍ର ଅନୁସାରେ ଯଦି ଆପଣ ଶାସ୍ତ୍ରର ଆଶ୍ରୟ ନେବେ। ତେଣୁ ଏହିଭଳି ଭାବରେ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଚିନ୍ତା କରିପାରିବା ନାହିଁ। କିନ୍ତୁ ଏହି ସବୁ ବିଶ୍ୱ ବ୍ରହ୍ମାଣ୍ଡରେ ଯେଉଁ ରହିଛି, ଏହାର ଉର୍ଦ୍ଧ୍ୱରେ ରହିଛି ଚିତ୍ ଜଗତ ରହିଛି, ଚିତ୍ ଜଗତ, ଯେଉଁଟାକୁ ଭଗବତ ଗୀତା 8ମ ଅଧ୍ୟାୟରେ ଭଗବାନ କହିଛନ୍ତି, ପରସ୍ତସ୍ମାଦ ଭାବନ୍ୟ ବ୍ୟକ୍ତ ବକ୍ତା ସନାତନ ଜୟସେ ସର୍ବିସ ଭୂତି ସୁନଶୁନ ବିନଶ୍ୟତି। ଏ ଭୌତିକ ଜଗତରେ ଆମେ ଦେଖୁଛେ ପ୍ରଳୟ, ବିଭିନ୍ନ ପ୍ରକାର ପ୍ରଳୟ ରହୁଛି, ଅନେକ ପ୍ରକାର 4 ପ୍ରକାର ପ୍ରଳୟ ରହିଛି, ଭାଗବତମ ଦ୍ୱାଦଶ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯିବ, 4 ପ୍ରକାର ପ୍ରଳୟ ରହିଛି, ଡେଷ୍ଟ୍ରକ୍ସନ୍। ତେଣୁ ଇଏ ଯେଉଁଠି ସେସବୁ ନାହିଁ, ସୃଷ୍ଟି ସ୍ଥିତି ପ୍ରଳୟ କିଛି ନାହିଁ, ସେ ହେଉଛି ଚିତ୍ ଜଗତ, ଭଗବାନଙ୍କର ଧାମ ସିଏ। ଏବଂ ଆମର ପ୍ରକୃତ ସ୍ଥାନ ହେଉଛି ସେଇଟା, ଆମର ପ୍ରକୃତ ସ୍ଥାନ ହେଉଛି ସେଇ ଭଗବତ ଧାମ। ଆମର ପ୍ରଭୁପାଦ ମହାରାଜ କହନ୍ତି ଗୋ ବ୍ୟାକ୍ ଟୁ ଗଡ୍ ହେଡ୍। ଏଇ ଜନ୍ମରେ ଆମେ ଯାଇପାରିବା ସେଇ ଧାମକୁ, ଆମକୁ ସୁଯୋଗ ମିଳିଛି ଏଇ ଧାମରେ ଯାଇପାରିବା। ଏମିତି ଭାଗବତ ଆରମ୍ଭରେ କୁହାଯାଇଛି, ଯେତେବେଳେ ପରୀକ୍ଷିତ ମହାରାଜ, ଆପଣମାନେ ଜାଣିଥିବେ, ଆମେ ଖାଲି ସଂକ୍ଷେପ ସୂଚନା ଦେବା, ପରୀକ୍ଷିତ ମହାରାଜଙ୍କର ଯେତେବେଳେ ସେ ଅଭିଶାପଗ୍ରସ୍ତ ହୋଇଗଲେ, ତାଙ୍କର 7 ଦିନ ଆୟୁଷ ଥିଲା, ତାଙ୍କୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ଜଣେ ରାଜା ଥିଲେ, ତାଙ୍କର ନାମ ହେଉଛି ଖଟୁଆଙ୍ଗ, ଏଇ ସୂର୍ଯ୍ୟ ବଂଶରେ ଆସୁଛନ୍ତି, ରାମଚନ୍ଦ୍ର ଭଗବାନ ଭଗବାନ ରାମଚନ୍ଦ୍ର ଯେଉଁ ବଂଶରେ ଆସିଥିଲେ ସେଇ ବଂଶରେ ଆସୁଛନ୍ତି ରାଜା ଖଟୁଆଙ୍ଗ। ସେ ଖଟୁଆଙ୍ଗ ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟ୍ 48 ମିନିଟ୍ସ। ଏତେ ଶକ୍ତିଶାଳୀ ଥିଲେ, ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ତାପରେ ଯେତେବେଳେ ଦେବତାମାନେ ପଚାରିଲେ କ'ଣ ବର ଆପଣ ଆମଠୁ କିଛି ଗ୍ରହଣ କରନ୍ତୁ, ସେ କହିଲେ ମୋର କେତେ ଆୟୁଷ ଅଛି, ଆମର କେତେ କେଉଁଠି ଜନ୍ମ ନେବା, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ବିଦ୍ୟା ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, ପୂର୍ବ କର୍ମଫଳ ଅନୁସାରେ ନିର୍ଦ୍ଧାରିତ ହୋଇଛି ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତଶ୍ରୀ। ତେଣୁ ତାଙ୍କର ଦେବତାମାନେ କହିଲେ ଆଉ ଗୋଟିଏ ମୁହୂର୍ତ୍ତ ଅଛି, ସେ ଗୋଟିଏ ମୁହୂର୍ତ୍ତରେ ସେ ସ୍ୱର୍ଗ ଲୋକରୁ ଆସିଲେ, ପୃଥିବୀ ପୃଷ୍ଠକୁ ଆସିଲେ, ରଘୁନନ୍ଦନ ମାନେ ଆମର ରହିଛି ଅଯୋଧ୍ୟା ଧାମକୁ ଆସିଲେ, ଏବଂ ଭଗବାନଙ୍କର ଧ୍ୟାନ କରିକିରି ଏ ଧ୍ୟାନ ଏଇ ହଲ୍ ହେଉଛି ମେଡିଟେସନ୍ ହଲ୍ ଧ୍ୟାନ, ଏଇ ଭଗବାନଙ୍କୁ ଧ୍ୟାନ କରିକିରି ସେ ଭଗବାନଙ୍କୁ ପ୍ରାପ୍ତ ହେଲେ। ଏ ହେଉଛି ଆମର ସ୍ପିରିଚୁଆଲ୍ ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଗୋଟିଏ ମୁହୂର୍ତ୍ତରେ ଜଣେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା, ଆଉ ଗୋଟିଏ ଜୀବନ ତ ଆମର ରହିଛି, କାହିଁକି କରିପାରିବା ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସେଇଟା କହିଲେ ତବାପି ତରି କୌରବ୍ୟ ସପ୍ତାହ ଜୀବିତା ଅବଧି, ତୁମର ଗୋଟିଏ ସପ୍ତାହ ରହିଛି, ଭଗବାନ କଥା ଶୁଣ, ଆପଣମାନେ ଯେଉଁ ଭଗବାନ କଥା ଶୁଣୁଛନ୍ତି ଆହୁରି କେତେ ଯେ ଫଳ ରହିଛି ଆମେ କ'ଣ କହିବା। ତେଣୁ ସେଇ ବୈକୁଣ୍ଠ ଯେଉଁ ଚିର ଜଗତ ରହିଛି ଆମର ଏ ଭୌତିକ ଜଗତ ଉର୍ଦ୍ଧ୍ୱରେ, ଯେମିତି ଆମର ଏଇ ଭୌତିକ ଜଗତରେ ଭୌତିକ ଆକାଶ ରହିଛି, ସେଇଭଳି ଭାବରେ ଚିର ଜଗତରେ ଚିତ ଆକାଶ ରହିଛି। ଚିତ ଆକାଶ ପରେ ପ୍ଲାନେଟ୍ ସବୁ ରହିଛି, ବୈକୁଣ୍ଠ ପ୍ଲାନେଟ୍ ସବୁ ରହିଛି। ଏହିଭଳି ଭାବରେ ବୈକୁଣ୍ଠ ପ୍ଲାନେଟ୍ ଉପରେ ସବୁଠାରୁ ଶ୍ରେଷ୍ଠ ଲୋକ ଯେଉଁ ରହିଛି ସେଇଟା ହେଉଛି ବୃନ୍ଦାବନ ଧାମ। ଏ ବୃନ୍ଦାବନ ଧାମରେ ଭଗବାନ ରହିକରି କହୁଛନ୍ତି ଚିଦାନନ୍ଦମୟ ଧାମ ବୃନ୍ଦାବନ ମାଧେ, ସେ ବୃନ୍ଦାବନରେ ଭଗବାନ ରହିକି ଚିନ୍ତା କରୁଛନ୍ତି, କ'ଣ ଚିନ୍ତା କରୁଛନ୍ତି, ମାଧବୀ ତଲାତେ ରତ୍ନ ଆସନ ବିରାଜେ, ରତ୍ନ ଆସନରେ ବସୁଛନ୍ତି। ଚିତ ଜଗତର ବର୍ଣ୍ଣନା କରାଯାଇଛି, ବ୍ରହ୍ମ ସଂହିତା ବ୍ରହ୍ମା ରଚନା କରିଛନ୍ତି ବ୍ରହ୍ମ ସଂହିତା, ଆପଣମାନେ ଆସନ୍ତୁ ଆପଣଙ୍କୁ ଶୁଣିବେ ବହୁତ କଥା ରହିଛି। ତେଣୁ ସେ ଧାମର ଭୂମି ରହିଛି ସେଇଟା ହେଉଛି ଚିନ୍ତାମଣି ପ୍ରସ୍ତର। ଚିନ୍ତାମଣି କହିଲେ ଆମେ ଏଇଟାକୁ ଯଦି ଛୁଇଁ ଦେଲେ ସେଇଟା ସୁନା ହେଇଯିବ, ଚିନ୍ତାମଣି ଯାହା ଚିନ୍ତା କରିବା ତାହା ପ୍ରାପ୍ତ ହେବା ଚିନ୍ତାମଣି। ତେଣୁ ସେଇ ଭଗବାନ ଧାମ ରହିଛି, ସେଠି ଭଗବାନ ଚିନ୍ତା ମାଧବୀ ତଲାତେ ମାଧବୀ ବୃକ୍ଷ ରହିଛି। ଆମେ ଭୌତିକ ଜଗତରେ ଯାହା ଦେଖୁଛେ ସବୁକିଛି ଚିତ୍ ଜଗତରେ ରହିଛି, କିନ୍ତୁ ଏଇଟା ହେଉଛି ତାର ବିକୃତ ପ୍ରତିଫଳନ। ଭଗବତ ଗୀତା 15 ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି, ଉର୍ଦ୍ଧ ମୂଳ ମଦ ସାକ ମତଂ ପ୍ରାହୁର ବ୍ୟୟମ ଛନ୍ଦାସି ଯଶ ପ୍ରଣାନି ଯସ୍ତଂ ଭେଦ ସବେଦ ବିଦ। ଏମାନେ ହେଉଛନ୍ତି ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ଏଇ ଭୌତିକ ଜଗତକୁ ଚିତ୍ ଜଗତର ଗୋଟେ ବିକୃତ ପ୍ରତିଫଳନ ବୋଲି ଜାଣନ୍ତି। ସବୁକିଛି ସେଠି ଜନ୍ମାଦି ଅସଯଥ ଏଇଠାରୁ ଆରମ୍ଭ ହେଇଛି ଭାଗବତମ, ସବୁକିଛି ସେଠି ରହିଛି, କିନ୍ତୁ ଏଇଠି ହେଉଛି ବିକୃତ ପ୍ରତିଫଳନ ଚିତ୍ ଜଗତରେ। ସେଠି ମଧ୍ୟ ମହାଦେବୀ ଲତା ରହିଛି, ମହାଦେବୀ ଲତାରେ ରତ୍ନ ଆସନରେ ଭଗବାନ ସେଠି ରହିଛନ୍ତି। ଏ ଭଗବାନ ଏ ମୂଳ କଥା ଆମେ ଚିନ୍ତା କରିପାରିବା ନାହିଁ ସେ କଥା, ସେତେବେଳେ ଭଗବାନ ଚିନ୍ତା ସେତେବେଳେ ଭଗବାନ ଏକୁଟିଆ ଥିଲେ, ସେତେବେଳେ ରାଧାରାଣୀ ସୃଷ୍ଟି ହୋଇନଥିଲେ। ଭଗବାନ ଅହମ ଏବା ସମୟ ବା ଆଗ୍ରେ ସର୍ବପ୍ରଥମେ ଭଗବାନ ହିଁ ଥିଲେ, ଆଉ କେହି ନଥିଲେ। ଏଇ ଚତୁଶ୍ଳୋକୀ ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା। ତେଣୁ ଭଗବାନ ଚିନ୍ତା କରୁଛନ୍ତି ତଦୁପରି କୃଷ୍ଣଚନ୍ଦ୍ର ବସିଆ ଏକଲେ, ଏକୁଲା ଆଉ କେହି ନାହାନ୍ତି ଏକୁଟିଆ, ଆପଣମାନେ ଏଠି ଅଛନ୍ତି, ଆମେ ଭଜନ କୀର୍ତ୍ତନ କରୁଛେ, କିନ୍ତୁ ଆନନ୍ଦ ହେଲା, ଜଣେ ହେଇଥିଲେ କ'ଣ କରିବେ। ତେଣୁ ଭଗବାନ ଏକୁଟିଆ, ଭଗବାନ ସେ ଏକ, ପ୍ରକୃତରେ ଭଗବାନ ହିଁ ଏକ, ସେ ଦୁଇ ନୁହନ୍ତି, ଏକ ବସ୍ତୁ ସିଏ, ନିଜକୁ ସେ ବିସ୍ତାର କରିଛନ୍ତି। ତେଣୁ ଭଗବାନ ଏ ବ୍ରହ୍ମ ବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି, ଭଗବାନ ଚିନ୍ତା କରୁଛନ୍ତି ବିହାର କରିତେ ବାଞ୍ଛା ଜାଗେ ଚିତ୍ତସ୍ଥଳ, ଭଗବାନ ହେଉଛନ୍ତି ଆନନ୍ଦମୟ, ଆନନ୍ଦମୟ, ଆମେ ସମସ୍ତେ ଆନନ୍ଦମୟ, ସେଥିପାଇଁ ଆମେ ଆନନ୍ଦ ଖୋଜି ବୁଲୁଛେ। ଭୌତିକ ଜଗତରେ ଏମିତି କାହାକୁ ଦେଖିବା ନାହିଁ ଯେ ଦୁଃଖ ପାଇବା ପାଇଁ ଚେଷ୍ଟା କରୁଛି। ସମସ୍ତେ ଚାହୁଁଛି ଯାହା ରୋଗ ହେଇଗଲେ ଆସି ପହଞ୍ଚୁଛନ୍ତି ଆପଣମାନଙ୍କ ପାଖରେ, କାହିଁକି ରୋଗରୁ ମୁକ୍ତ ହେବା ପାଇଁ, କି ଆନନ୍ଦ ପ୍ରାପ୍ତ ହେବା ପାଇଁ, ଦୁଃଖ ପ୍ରାପ୍ତ ହେବେ କେହି ଚାହୁଁନାହାନ୍ତି, କିନ୍ତୁ ନ ଚାହିଁଲେ ମଧ୍ୟ ଦୁଃଖ ଆସୁଛି। କାରଣ ଆମେ ହେଉଛି ସ୍ୱଭାବତଃ ଆନନ୍ଦମୟ, ସ୍ୱଭାବତଃ ଆନନ୍ଦମୟ, ତେଣୁ ଭଗବାନ ଯେହେତୁ ଆନନ୍ଦମୟ ଆମେ ମଧ୍ୟ ତାଙ୍କର ଅଂଶ, ଆମେ ମଧ୍ୟ ଆନନ୍ଦମୟ, ତେଣୁ ଭଗବାନ ଚିନ୍ତା କରୁଛନ୍ତି ବିହାର କରିବା ପାଇଁ ଚିନ୍ତା କରୁଛନ୍ତି। ସେହି ସମୟରେ ଇଚ୍ଛା ମାତ୍ର ବାମ ଅଂଶେ ରାଧିକା ଜନ୍ମିଲେ, ଭଗବାନ ହେଉଛନ୍ତି ସତ୍ୟ ସଂକଳ୍ପ, ଯାହା ଚିନ୍ତା କରିବେ ତାହା ହେବ। ତେଣୁ ଯେତେବେଳେ ଭଗବାନ ଇଚ୍ଛା କଲେ ସେତେବେଳେ ସାଙ୍ଗେ ସାଙ୍ଗେ ତାଙ୍କ ବାମ ଭାଗରୁ ରାଧିକା ଜନ୍ମ ହେଲେ, ରାଧିକା ଜନ୍ମିଲ, ରାଧାଙ୍କର ଜନ୍ମ ତିଥି ଆଜି ରହିଛି, ଜନ୍ମ ହେଲେ ରାଧିକା ଜନ୍ମିଲ, ଆଦିଶକ୍ତି ବୋଲି ତାହେଲେ ଜଗତ ଘୋଷିଲ, ସେ ହେଉଛନ୍ତି ଆଦିଶକ୍ତି, ଭଗବାନ ହେଉଛନ୍ତି ଶକ୍ତିମାନ, ରାଧାରାଣୀ ହେଉଛନ୍ତି ଶକ୍ତି, ଆମେ ମଧ୍ୟ ଭଗବାନଙ୍କ ଶକ୍ତି, କିନ୍ତୁ ଏଠାରେ ତଫାତ ରହିଛି। ତେଣୁ ରାଧାରାଣୀ ସେଇଠି ଜନ୍ମିଲେ, ତାଙ୍କର ଚିତ୍ ଜଗତରେ ତାଙ୍କର ଲୀଳା ଚାଲିଛି, ନିତ୍ୟ ଲୀଳା, ନିତ୍ୟ ଲୀଳା ବୃନ୍ଦାବନରେ, ସେଠିକି ଆସିଲେ ମଧ୍ୟ ସେଠି ତାଙ୍କର ଲୀଳା ଚାଲିଥାଏ। ଏ ଭଗବାନଙ୍କର ତତ୍ତ୍ୱ ହେଉଛି ଦିବ୍ୟ, ଆମେ ଭୌତିକ ଭଳି ଚିନ୍ତା କରିପାରିବା ନାହିଁ, ଆମେ ଏଇଠି ଅଛେ ମାନେ, ମୁଁ ଏଇଠି ଅଛି ମାନେ, ମୁଁ ଇସ୍କନରେ ନାହିଁ ବର୍ତ୍ତମାନ, କିନ୍ତୁ ଭଗବାନ ଏଇଠି ଅଛନ୍ତି ମାନେ ସେ ସବୁଠାରେ ଅଛନ୍ତି, ସବୁଠାରେ ବିରାଜମାନ। ଭଗବତ ତତ୍ତ୍ୱ ହେଉଛି ଦିବ୍ୟ ତତ୍ତ୍ୱକୁ ବୁଝିବାକୁ ପଡ଼ିବ, ଏ ଅଦ୍ୱୈତ ଜ୍ଞାନ, ଦ୍ୱୈତ ଜ୍ଞାନ ନୁହଁ, ଅଦ୍ୱୈତ ଜ୍ଞାନ। ତେଣୁ ଭଗବାନ ସେଠି ଏହିଭଳି ଭାବେ ଲୀଳା କରୁଥିଲା ବେଳେ ଗୋଟେ ଥର ସେଠି ରହିଥିଲା, ସେ ଆସିଲେ, ସେ ଆସନ୍ତି ଚିତ୍ ଜଗତ ଭୌତିକ ଜଗତ ଆସନ୍ତି, କାହିଁକି ଯଦା ଯଦା ଇ ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ତଦାତ୍ମାନ ସୁଧାମ୍ୟମ୍ ରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପ୍ରତି ଯୁଗରେ ଭଗବାନ ଆସନ୍ତି, ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ଆପଣମାନେ ପ୍ରକୃତରେ ସାଧୁ, ତେଣୁ ଏହି ଭଗବାନ କଥାରେ ଆପଣ ବ୍ରତୀ ହେଇଛନ୍ତି। ତେଣୁ ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଭଗବାନ ତାଙ୍କୁ ବିନାଶ କରନ୍ତି, ବିନାଶ ଦୁଷ୍କୃତା, ଏବଂ ଧର୍ମ ସ୍ଥାପନ କରନ୍ତି ଭଗବାନ, ଧର୍ମ ସ୍ଥାପନ କରନ୍ତି। ତେଣୁ ଭଗବତ ଗୀତା ଭାଗବତ ଏସବୁରେ ଧର୍ମକୁ ସ୍ଥାପନ କର, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣମ୍ ବ୍ରଜ, ଇଏ ହେଉଛି ଧର୍ମ। ତେଣୁ ଏହିଭଳି ଭାବରେ ରାଧାଙ୍କ ତତ୍ତ୍ୱ ରହିଛି, ରାଧାରାଣୀ ଆସୁଛନ୍ତି, ରାଧାରାଣୀ ଆସିକରି ଏଠି ଲୀଳା କଲେ, ଭଗବାନ ଆସିବାର, ଭଗବାନ ଆସିଲେ କୃଷ୍ଣ ଅଷ୍ଟମୀ ତିଥିରେ, ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଆସିଲେ, ରାଧାରାଣୀ ବର୍ଷକ ପରେ ଆସିଲେ, ଏ ଆଜିର ତିଥିରେ ଭାଦ୍ର ମାସ ଶୁକ୍ର ପକ୍ଷ ଅଷ୍ଟମୀ ତିଥିରେ ରାଧାରାଣୀ ଆସିଲେ। ଏ ଯେଉଁ ରାଧାରାଣୀଙ୍କର ଯେଉଁ ତତ୍ତ୍ୱ ରହିଛି ମୁଁ ପ୍ରଥମରୁ କହିଛି, ଭଗବାନ ଜାଣିପାରିନାହାନ୍ତି ଆମେ, କିନ୍ତୁ ସେଇଟା କହିବା ନାହିଁ କାରଣ ଆମ ସମୟ ନାହିଁ। ଭଗବାନ ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଉପରେ ଆସିଲେ, ଚୈତନ୍ୟ ମହାପ୍ରଭୁ ଉପରେ ଆସିକରି ରାଧାରାଣୀ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନଙ୍କ ସେବା କରିକିରି, ସେଇଟାକୁ ସେ ନିଜେ ଅନୁଭବ କଲେ, ରାଧା ଭାବ ଅଙ୍ଗୀକାର କରି ସେ ଆସିଲେ ଚୈତନ୍ୟ ମହାପ୍ରଭୁ, ରାଧା ଭାବ ଅଙ୍ଗୀକାର କରି ଆସିଲେ, ଏ ବହୁତ ଗଭୀର ତତ୍ତ୍ୱ ରହିଛି। ତେଣୁ ଆମର ସମୟ ଲିମିଟେଡ଼ ରହିଛି, ଆମେ ଏତେ ଆଲୋଚନା କରିପାରିବା ନାହିଁ, କିନ୍ତୁ ସେହିଭଳି ଭାବେ ଆଜିର ତିଥିରେ ଆଜି ରାଧାରାଣୀ ଆବିର୍ଭାବ ହେଉଛନ୍ତି, ଭଗବାନ ଆଗରୁ ଆବିର୍ଭାବ ହେଲେ, ତେଣୁ ଭଗବାନ କଣ୍ଡିସନ୍ କରିଥିଲେ ରାଧାରାଣୀ, ମୁଁ ଯିବି ନାହିଁ ପୃଥିବୀ ପୃଷ୍ଠକୁ ଯିବି ନାହିଁ। ଭଗବାନ ଯେତେବେଳେ ଆସନ୍ତି, ଯେତେ ଭଗବାନଙ୍କର ଅବତାର ରହିଛନ୍ତି ଏ ଭାରତବର୍ଷରେ ହିଁ ସବୁ ଭଗବାନଙ୍କ ସବୁ ଲୀଳା ରହିଛି, ହେଡ଼କ୍ୱାର୍ଟର ଏ ପୃଥିବୀର ହେଡ଼କ୍ୱାର୍ଟର ହେଉଛି ଭାରତବର୍ଷ, ଏଇଠି ଆମେ ଦେଖିବେ ସବୁ ଭଗବାନଙ୍କର ଅବତାର ସବୁ ରହିଛନ୍ତି, ହେଡ଼କ୍ୱାର୍ଟର ହେଉଛି ଏଇଟା। ତେଣୁ ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇ, ସେମାନେ ବହୁତ ଭାଗ୍ୟବାନ, ବହୁତ ଭାଗ୍ୟବାନ ସେମାନେ, କାରଣ ଭାରତବର୍ଷରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି କ'ଣ ମୁକୁନ୍ଦ ସେବ ପାଇକରି ସୁହାଇନ, ମୁକୁନ୍ଦଙ୍କର ଭଜନ କରିବା ପାଇଁ ଆମକୁ ସୁଯୋଗ ପ୍ରାପ୍ତ ହୋଇଛେ। ଦେଖନ୍ତୁ କେଉଁ ମେଡ଼ିକାଲ କଲେଜରେ ଏସବୁ କରାଯାଉଛି, ଭଗବାନ କଥା କୁହାଯାଉଛି, କେଉଁଠି କେଉଁ ପାଠ ରହିଛି, ଏ ପାଠ କେଉଁଠି ପଢ଼ା ହେଉଛି, କିନ୍ତୁ ଆଜିର ଯୁଗରେ ବର୍ତ୍ତମାନ ଗୋଟେ ସୁବର୍ଣ୍ଣ ଯୁଗ ଆସିଛି। ପ୍ରଭୁପାଦ ମହାରାଜ କହନ୍ତି ଗୋଟେ 10,000 ବର୍ଷ ଧରିକରି ଏ କଳି ଯୁଗରେ ସୁବର୍ଣ୍ଣ ଯୁଗ ଆସିଛି, ତେଣୁ ଭଗବତ ତତ୍ତ୍ୱକୁ ଆମେ ବୁଝିପାରିବା, ନହେଲେ ଭଗବତ ତତ୍ତ୍ୱ ଯଦି ବୁଝିବା ଏତେ ସହଜ ନୁହଁ। ତେଣୁ ରାଧାରାଣୀ ଆସୁଛନ୍ତି, ଆଜିର ତିଥିରେ ଆସୁଛନ୍ତି, ଯଦିଓ ସେ ଏକ କିନ୍ତୁ ସେ ଦୁଇ ରୂପରେ ଆବିର୍ଭାବ ହେଉଛନ୍ତି, ରାଧାକୃଷ୍ଣ ଏକ ତତ୍ତ୍ୱ ଦୁଇ ରୂପରେ ଆସୁଛନ୍ତି, ତେଣୁ अवतार कौन है ना वृषभानु नामी राजा भक्त प्रधान भगवान एवं तांकर शक्ति मान जो आसंती पितामाता आश्रय कर पितामाता आश्रय कर भगवान चाहिए स्वयं प्रकट हो पारे जमी नृसिंहदेव नृसिंहदेव कौन अन्न्य भगवान अनेक अवतार रही जो मानकर कौन पितामाता ना भगवान से सबुठे अच्छा ये प्रकट हो पारे नृसिंह रूप से खम्बर प्रकट हो गले मीन रूप से आसिले कौन पितामाता ग्रहण करना यह अनेक अवतार कूर्म रूप से आसिले कौन पितामाता ग्रहण करना किंतु भगवान जो आसती पितामाता आश्रय नहीं आसती सी लीला करेंगे आम समस्त भगवान सहित गोटे संबंध रही जमी भौतिक जगत संबंध रही भाव में भगवान सहित आम संबंध रही वेद में यही तीनोटी तत्व रही संबंध अभिधेय एवं प्रयोजन तीनोटी तत्व रही आमर भगवान सहित कौन संबंध अच्छी आम जाणिना किंतु भगवान सेवा मध्यम से संबंध ज्ञान भी आसो आमर तेणु जो मैंने भगवान को निज पुत्र रूप से पाइबा चाहते भगवान तक पुत्र रूप से आसु वृषभानु भगवान राधाराणी पिता भाव में वात्सल्य रस रही पांच प्रकार रस रही वात्सल्य रस गोटे तेणु वृषभानु राधा कन्या रूप से आसिले अष्टनिधि तार घरे सदा विद्यमान सबकि धन सम्पत्ति भगवान जो अच्छा कौन ऐश्वर्य सब रही अष्टनिधि सब रही तांकर पत्नी होती कीर्तिदा नामी महाप्रतिव्रता कीर्तिदा सुंदरी तेणु तांकर गर्भरे भगवान आज तिथि राधाराणी आविर्भाव होते मध्याह्न समय आविर्भाव होते आम मंदिर आम पालन कलु राधाष्टमी तिथि तेणु भाद्र शुक्लाष्टमी दिने मध्याह्न कालते जन्मिले न ब्रजेश्वरी हरिर इच्छा दे भगवान इच्छा यह सब लीला है यही जो आम गोटे खाली गोटे श्लोक को आम कथा विश्राम दवा ये भगवान जो लीला रही लीला जो मैंने श्रवण करेंगे तार कौन फल भागवतम दशम स्कंध 33 अध्याय एक सुखदेव गोस्वामी कहते परीक्षित महाराज को भगवान जो राधाराणी सहित जो लीला करते सब श्रेष्ठ लीला हूँ रासलीला किंतु ये रासलीला को समस्त बुझीपारे ना कि जो मैंने परंपर श्रवण करेंगे उपयुक्त परंपरा विक्रीडितं ब्रजवधूभिः इदं च विष्णु श्रद्धानुत अनुशृणुयात् अथ वर्णयेज्य भक्तिं परां भगवतीं प्रतिलभ्य कामा रुद्रोगमाशु अपहनोति अचिरेण धीर आमर मनुष्य जन्म उद्दिष्ट होती आम धीर व्यक्ति परिणत होगा आम समस्त अधीर होते आम छोटी बेग रही कहार बेग मनर बेग क्रोधर बेग जुहार बेग उपस्थ बेग जौन बेग ये छोटी बेग रही समस्ते अधीर होकर रही किंतु आम जो भगवान कथा शुणुचे यस लीला संपर्क में सुखदेव गोस्वामी कहते भगवान निजी जो विस्तार करोटी गोपी 300 कोटी गोपी मान पाखे भगवान निजी 300 कोटी रूप विस्तार कर श्रवण करेंगे तर कौन हम से राधाकृष्ण लीला बहुत रही हाँ कौन कह राधाकृष्ण लीला कि आम समय कम रही आम से गोटे श्लोक कही कथ विश्राम दवा राधाकृष्ण लीला चलला भगवान जो आविर्भाव है राधा आविर्भाव है चलला 125 वर्ष काल लीला चलला भगवान राधाराणी पूर्व चलीगले राधाराणी भगवान जावा पूर्व भगवान चल राधाराणी चलीगले धाम को यह सब कथ रही तेणु यही लीला को जो मैंने श्रवण करेंगे श्रद्धार सहित विश्वास सहित जो मैंने श्रवण करेंगे श्रद्धा अनुशुणिया परंपरार श्रवण करेंगे मन मन नुह बाकोसी श्रवण कले हम ना अनुशुणिया बा जो मैंने वर्णना करेंगे से मैंने कौन हम ना भक्ति परां भगवती प्रतिलब्ध काम श्रेष्ठ भक्ति भगवान प्रति भक्ति से प्राप्त हे एवं तांक हृदय रे जो रोग सब रही भव रोग एटा होची आपण माने अनेक रोग दूर करसंती किंतु भव रोग रोग दूर करबा मेडिसिन ए पर्यंत बाहर नै किंतु से मेडिसिन होची एटा हरे कृष्णा 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 हरे 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 राम 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 भक्ति ए भक्ति माध्यम रे सेटा प्राप्त हवा से भव रोग दूर हव ए मनुष्य जन्म उद्दिष्ट होती ए भव रोग दूर करी जन्म मृत्यु जरा व्याधि ये दुख ରୋଗ ରହିଛି ଏଇଟାକୁ ଦୂର କରିକି ଆମେ ଶ୍ରେଷ୍ଠ ଶ୍ରେଷ୍ଠ ସିଦ୍ଧି ଲାଭ କରିବା। ସେ ଶ୍ରେଷ୍ଠ ସିଦ୍ଧି କ'ଣ ନା ଭଗବତ ଧାମକୁ ଯିବା। ତେଣୁ ଏଇଭଳି ଭାବରେ ଆମେ 5-10 ମିନିଟ୍ ଅଧିକା ସମୟ ନେଇଯାଇ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ। ତେଣୁ ଆମ କଥା କିଛି ବିଶ୍ରାମ ଦେବା, ଯାହାର କିଛି ଯଦି ପ୍ରଶ୍ନ ଅଛି କରିପାରିବେ, ନହେଲେ ଆମ କଥା ବିଶ୍ରାମ ଦେବା। 2 ମିନିଟ୍ ଆମେ ଭଗବାନଙ୍କ ନାମ କୀର୍ତ୍ତନ କରି ଆମ କଥା ବିଶ୍ରାମ ଦେବା।